ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। 2024 ଲୋକସଭା ନିର୍ବାଚନର ପହିଲା କ୍ଷେପେ 21 ରାଜ୍ୟ ଆଉ କେନ୍ଦ୍ରଶାସିତ ଇଲାକାର 102 ଆସନ ଲାଗି ଆଜି ହୋଇଛି ଭୋଟ। ରାଜ୍ୟ ପହିଲା କ୍ଷେପେ ନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବାର ଉତ୍ତରୁ ମୂଲ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ସର୍ଥା ପାଖେ ମହାନଦୀଥି ଡଙ୍ଗା ବୁଡ଼ିକରି ଦୁଇଜଣଙ୍କ ଜୀବନ ଯାଇଥିବା ବେଳେ 7 ନିଖୋଜ। ଆଉର୍ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି, ବୌଦ୍ଧନ ରେକର୍ଡ କରାଯାଇଛି ରାଜ୍ୟର ସବୁନୁ ଜହ ତାତି 44.3 ଡିଗ୍ରୀ ସେଲ୍ସିୟସ୍। ରାଜ୍ୟର 32 ଜାଗାନ ତାପମାତ୍ରା 40 ଡିଗ୍ରୀ ଉପରେ। ଦୁଇହଜାର ଚବିଶ ଲୋକସଭା ନିର୍ବାଚନର ପହିଲା କ୍ଷେପେ 21 ରାଜ୍ୟ ଆଉ କେନ୍ଦ୍ରଶାସିତ ଇଲାକାର 102 ଆସନ ଲାଗି ଆଜି ଭୋଟ୍ ଶେଷ ହୋଇଛି। ତାମିଲନାଡୁର ସବୁଯାକ 29 ଆସନ ଲାଗି ଇ କ୍ଷେପେ ଭୋଟ୍ ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶ ଆର୍ ମଣିପୁରର 2 ଲେଖା, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ, ସିକ୍କିମ୍, ଲାକ୍ଷାଦ୍ୱୀପ, ତ୍ରିପୁରା, ଜାମ୍ମୁ କାଶ୍ମୀର ଆର୍ ଛତିଶଗଡ଼ର 1 ଲେଖା ଆସନ, ରାଜସ୍ଥାନର 12, ଉତ୍ତରପ୍ରଦେଶ 8, ମଧ୍ୟପ୍ରଦେଶ 6, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଆଉ ଆସାମର 5 ଲେଖା ଆସନ, ବିହାରର 4, ପଶ୍ଚିମବଙ୍ଗର 3 ଆସନ ଲାଗି ଭୋଟ୍ ହୋଇଛି। ସଞ୍ଜର 5 ତକ ହାରାହାରି 59.71% ଭୋଟ୍ ପଡ଼ିଥିବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ହେଲେ ଇସବୁ ରାଜ୍ୟମାନଙ୍କ ଭିତରୁ ତାମିଲନାଡୁ, ମହାରାଷ୍ଟ୍ର, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଆର୍ ଉତ୍ତରାଖଣ୍ଡ ରାଜ୍ୟର ଆସନ ଏନ୍ଡିଏ ଆର୍ ଇଣ୍ଡିଆ ମେଣ୍ଟ ଲାଗି ଗୁରୁତ୍ୱପୂର୍ଣ୍ଣ ରହିଛି। ପହିଲା ଖେପ୍ ଭୋଟ୍ଥି ବହୁତ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଅଲଗା ଦଳର ପ୍ରମୁଖ ନେତା ଏ ନିର୍ବାଚନ ଦୌଡ଼ଥି ସାମିଲ ହୋଇଛନ୍। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଭୂପେନ୍ଦ୍ର ଯାଦବ, ତାମିଲନାଡୁ ବିଜେପି ମୁଖ୍ୟ କେ ଅନ୍ନାମଲାଇ, ତେଲେଙ୍ଗାନାର ଆଘର ରାଜ୍ୟପାଳ ତାମିଲ ସାଇ ସୁନ୍ଦର ରାଜନ, ନକୁଳ ନାଥ, ସର୍ବାନନ୍ଦ ସୋନୱାଲ, ନୀତିନ ପ୍ରସାଦ ଆର୍ ଗୌରବ ଗୋଗୋଇଙ୍କ ବାଗିର ବହୁତ ନେତାଙ୍କ ରାଜନୈତିକ ଭାଗ୍ୟ ଇଭିଏମ୍ଥି ସିଲ୍ ହୋଇଛି। ରାଜ୍ୟ ପହିଲା ଖେପ୍ ଭୋଟ୍ ଲାଗି ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବାର ସହିତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମୂଲ ହୋଇଛି। ରାଜ୍ୟର 4 ଲୋକସଭା ଆଉ 28 ବିଧାନସଭା ଆସନ ଲାଗି ହେବାର୍କେ ଥିବା ଭୋଟ୍ଟି ମୋଟ 62,84,649 ଭୋଟର ନିଜର ମତାମତ ସାବ୍ୟସ୍ତ କରିବେ। ହେଲେ ଏ ନିର୍ବାଚନଟି ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷମାନଙ୍କ ନୁ 91,528 ଅଧିକା ରହିଛି। ଇ ବାବଦେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍, ଇ ବଛର ସାଧାରଣ ନିର୍ବାଚନକେ ରାଜ୍ୟ ମୁକ୍ତ, ଅବାଧ, ନିରପେକ୍ଷ ଆର୍ ନିର୍ଭୁଲ ଆଉ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ଲାଗି ସବୁ ରାଜନୈତିକ ଦଳମାନଙ୍କ ସହଯୋଗ କାମନା କରାଯାଇଛି। ରାଜ୍ୟ ପହିଲା କ୍ଷେପେ 4 ଲୋକସଭା, କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଆର୍ କୋରାପୁଟ ସହିତ ଇତାର ଅଧୀନତି ଥିବା ସବୁ 28 ବିଧାନସଭା ଆସନ୍ତି ଆଇବା ମାସ 13 ତାରିଖ ଦିନ ଭୋଟ୍ ହେବା। ଏଥିଲାଗି ଗଲାକାଲିନୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମୂଲ ହୋଇଛେ ଆଉ ଇଟା 25 ତାରିଖ ତକ୍ ଚାଲବା। ଆଇବା 26 ତାରିଖ ଦିନ ନାମାଙ୍କନ ପତ୍ର ଯାଞ୍ଚ ଆଉ 29 ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଇ 4 ଲୋକସଭା ଆସନ୍ତି ମୋଟ 7,299 ମତଦାନ କେନ୍ଦ୍ର ଖୋଲାଯାଇଛି। ଭୋଟ୍ କାମଥି ଲାଗିଥିବା ପୁଲିଂ କର୍ମଚାରୀମାନଙ୍କୁ ଏୟାର ଆମ୍ଭୁଲାନ୍ସ ଚିକିତ୍ସା ସୁବିଧା ମିଳିବା ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦି କେନ୍ସି କର୍ମଚାରୀ ଅସୁସ୍ଥ ହେଲେ ତାଙ୍କୁ ଜଲ୍ଦି ପାଖର ହସ୍କିଟାଲକେ ନିଆଯିବା ଆଉ ଦରକାର ପଡ଼ିଲେ ଏୟାର ଆମ୍ଭୁଲାନ୍ସ ବ୍ୟବସ୍ଥା କରାଯିବା। ଅସୁସ୍ଥଙ୍କୁ ଏୟାରବେସ୍ ସୁବିଧା ଥିବା ପାଖର ହସ୍କିଟାଲକେ ଏୟାରଲିଫ୍ଟ କରାଯିବା। ଅତିରିକ୍ତ ଡିଏମ୍ଇଟି ପ୍ରଫେସର ଡାକ୍ତର ଉମାକାନ୍ତ ଶତପଥୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ସର୍ଦ୍ଧା ପାଖର ମହାନଦୀନ ଆଜି ଦ୍ୱିପହରେ ଗୋଟିଏ ଡଙ୍ଗାବୁଡ଼ି ଘଟଣାଥି ଦୁଇଛନ୍କର ଜୀବନ ଯାଇଥିବାର ବେଳେ 7 ପତା ନାହିଁ ମିଳିବା। ଡଙ୍ଗାଥି ପାଖାପାଖି 45 ଯାତ୍ରୀ ଥିବା ଜଣାପଡ଼ିଛି। ଖବର ପାଇକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାଥି ଦୁଃଖ ପ୍ରକାଶ କରିବାର ସହିତ ଶୋକସନ୍ତପ୍ତ ପରିବାରକେ ସମ୍ବେଦନା ଜଣାଇକରି ମୃତକଙ୍କ ପରିବାରକେ 4,00,000 ଟଙ୍କା ଲେଖା ଅନୁକମ୍ପାମୂଳକ ସାହାଯ୍ୟ ଦେବାର ଲାଗି ଘୋଷଣା କରିଛନ୍। ନିଖୋଜମାନଙ୍କର ଉଦ୍ଧାର କାମ ତୁର୍ତ୍ତି କରିବାର ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। କରିଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିଖୋଜମାନଙ୍କୁ ଖୋଜିବାର ଲାଗି ପାଞ୍ଚ ଜଣ ସ୍କୁବା ଡାଇଭର ଆର୍ ଦୁଇଟା ସ୍ୱତନ୍ତ୍ର କ୍ୟାମେରା ବିମାନଥି ଝାରସୁଗୁଡ଼ାକେ ପହଞ୍ଚିଛି। ଇନ ଜଣାଇ ଦିଆଯାଇପାରେ ଯେ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲ୍ଲାର ଖରସିଆଁ ଅଞ୍ଜୁରୀପାଲି ଆର୍ ଆଖରପାଖର ଗାଁର 45 ଜଣ ପୁରୁଷ ଆର୍ ମହିଳା ସର୍ଦ୍ଧାପ ଗାଁ ପାଖେ ମହାନଦୀର ଗୋଟେ ଟାପୁଥି ଥିବା ପଥରସେନୀ ମନ୍ଦିର ଦର୍ଶନ କରିବା ଲାଗି ଯାଇଥିଲେ। ଫିର୍ଲାବେଳେ ଡଙ୍ଗା ଅନାୟତ ହୋଇକରି ନଦୀଥି ବୁଡ଼ି ଯାଇଥିଲା। କେତେଜଣ ପହଁରିକରି ଖଣ୍ଡିକେ ଫେରିଆସିଥିଲେ ହେଲେ 9 ଜଣ ବୁଡ଼ି ଯାଇଥିଲେ। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡକ୍ଟର ଶ୍ରୀକାନ୍ତ ପୃଷ୍ଟି, ଜିଲ୍ଲାପାଳ ଅବୋଲି ସୁନୀଲ ନରବଣେ ଆର୍ ଏସ୍ପି ଘଟଣା ଜାଗାକେ ପହଞ୍ଚିକରି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭାରତୀୟ ରେଳବାଇ ତରଫ ଖରାଦିନେ ଯାତ୍ରୀମାନଙ୍କର ସୁବିଧା ଆଉ ବଢ଼ୁଥିବା ଯାତ୍ରା ଚାହିଦାକେ ଆୟତ କରବାର୍କେ ରେକର୍ଡ ସଂଖ୍ୟାଥି 9111 ଟ୍ରିପ୍ ଟ୍ରେନ୍ ଚଳାଚଳ କରୁଛି। ଗଲା 2023 ବର୍ଷର ଖରା ମାସେ 6369 ଟ୍ରିପ୍ ଚଳାଚଳ କରିଥିବାର ବେଳେ ଇଥର 2742 ଟ୍ରିପ୍ ବଢ଼ିଛି। ଇଟା ଯାତ୍ରୀମାନଙ୍କର ଚାହିଦାକେ ପୂରା କରବାର୍ ଲାଗି ଭାରତୀୟ ରେଳବାଇ ପ୍ରତିବଦ୍ଧତାକେ ଦର୍ଶାଉଛି। ଦେଶର ମୁଖ୍ୟ ଜାଗାମାନଙ୍କୁ ସଂଯୋଗ କରବାର୍କେ ଅତିରିକ୍ତ ଟ୍ରେନ୍ମାନଙ୍କର ପରିକଳ୍ପନା କରାଯାଇଛି। ଓଡ଼ିଶା ସହିତ 14 ରାଜ୍ୟନୁ ଖରାଦିନ ଟ୍ରେନ୍ ଯାତ୍ରାକେ ନଜରଥି ରଖିକରି ଦେଶର ସବୁ ଜୋନାଲ ରେଳବାଇ ଇ ଅତିରିକ୍ତ ଯାତ୍ରା କରବାର୍କେ ତିଆର ହୋଇଛନ୍। ଖରାଦିନେ ରେଳ ଷ୍ଟେସନ୍ର ପିଇବାର ପାଇଁ ଯୋଗାବାର୍କେ ଜୋନାଲ ରେଳବାଇମାନଙ୍କେ ନିର୍ଦ୍ଦେଶ ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ରେଳ ଷ୍ଟେସନ୍ମାନଙ୍କେ ଭିଡ଼୍କେ ଆୟତ କରବାର୍ ଲାଗି ବ୍ୟବସ୍ଥା କରାଯାଇଛି। ସାଧାରଣ ଶ୍ରେଣୀ ରେଳଡବାମାନଙ୍କେ ଚଢ଼ବାର୍ ଲାଗି ଧାଡ଼ି ବ୍ୟବସ୍ଥା କରବାର୍କେ ଆର୍ପିଏଫ୍ ଯବାନମାନଙ୍କୁ ରେଳ ଷ୍ଟେସନ୍ମାନଙ୍କେ ଲଗାଯାଇଛି। ଇତାର ଛଡ଼ା ଯାତ୍ରୀ ଭିଡ଼୍କେ ସୁରୁଖୁରୁଥି ଆୟତ କରବାର୍ ଲାଗି ସରକାରୀ ରେଳବାଇ ପୁଲିସ୍ ଜିଆର୍ପି ଆର୍ ରେଳ ସୁରକ୍ଷା ବଲ୍ ଆର୍ପିଏଫ୍ କର୍ମଚାରୀମାନଙ୍କୁ ଫୁଟ୍ ଓଭରବ୍ରିଜ୍ମାନଙ୍କେ ଲଗାଯାଇଛି। ସମ୍ବଲପୁର ରେଳମଣ୍ଡଳ ଅଧୀନର କେତେଟା ଜାଗାନ ଭିଭିଭୂମି ବିକାଶ କାମ ଲାଗି ଭିନ୍ ଭିନ୍ ରୁଟ୍ମାନଙ୍କେ ଟ୍ରେନ୍ ଚଳାଚଳକେ ବାତିଲ କରାଯାଇଛି। ଇ ବାବଦେ ସମ୍ବଲପୁର ରେଳମଣ୍ଡଳ ତରଫୁ ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ ବିଳାସପୁର ଟିଟିଲାଗଡ଼ ପାସେଞ୍ଜରକେ ଆଇବା 20 ତାରିଖ ଦିନ ଦୁହିଆଡ଼ୁ ବାତିଲ କରାଯାଇଛି। ସେଦିନ ଭୁବନେଶ୍ୱର ସୋନପୁର ଭୁବନେଶ୍ୱର ଏକ୍ସପ୍ରେସ୍ ଭୁବନେଶ୍ୱର ଆର୍ ସମ୍ବଲପୁର ଭିତରେ ଚଳାଚଳ କରବା। ସେନ୍ତା ଜଗଦଲପୁର ହାଓଡ଼ା ଏକ୍ସପ୍ରେସ୍ ଜଗଦଲପୁର ବଦଲା ଟିଟିଲାଗଡ଼ନୁ ଧାରିତ ସମୟର ଘଣ୍ଟେ ଡେରିଥି ବାହାରିବା। ବୌଦ୍ଧ ସହରରେ ଆଜି ସଶସ୍ତ ବାହିନୀ ଆଉ ପୁଲିସ୍ ତରଫୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ସାଧାରଣ ନିର୍ବାଚନକେ ନଜରଥି ରଖିକରି ସଶସ୍ତ ବାହିନୀ ଆଉ ପୁଲିସ୍ ନିଜର ଉପସ୍ଥିତି ଜାହିର କରବାର ସହିତ ଇଲାକାନ ଶାନ୍ତିଶୃଙ୍ଖଳା ବଜାୟ ରଖବାର ଲାଗି ଲୋକଙ୍କୁ ନିବେଦନ କରିଛି। ଫ୍ଲାଗ୍ ମାର୍ଚ୍ଚଥି ବିଏସ୍ଏଫ୍ର ଗୋଟେ ପ୍ଲାଟୁନ୍ ଆର୍ ଆଇଆର୍ବିର ଗୋଟେ ପ୍ଲାଟୁନ୍ ସହିତ ଜିଲ୍ଲା ପୁଲିସ୍ ଅଧିକାରୀମାନେ ସାମିଲ ଥିଲେ। ବୌଦ୍ଧ ଜିଲ୍ଲା ବାଉଁଶୁଣୀଠାରେ ଥିବା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟର ଗୋଟିଏ ଭୋଟର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଯୋଗ ଦେଇକରି ଜିଲ୍ଲାର ସବୁ ନୂଆ ଭୋଟରମାନେ ମତଦାନ କରିବା ଲାଗି ଅନୁରୋଧ କରିଥିଲେ। ସଚେତନତା କାର୍ଯ୍ୟକ୍ରମଥି ସବୁ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଆର୍ ମହାବିଦ୍ୟାଳୟର କର୍ମଚାରୀମାନେ ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲାର ପାଇକମାଲର ନୃସିଂହନାଥ ପୀଠନ ପ୍ରସିଦ୍ଧ ବୈଶାଖ ମେଲା ଲାଗି ଆଜି ମନ୍ଦିର ପ୍ରଶାସନ ଆଉ ମେଲା ଆୟୋଜନ କମିଟି ତରଫୁ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଆଇବା ମାସ 19-23 ତାରିଖ ତକ୍ ହେବାର୍କେ ଥିବା ଏହି ମେଲା ସମିଆଥି ଖରାକେ ନଜରଥି ରଖିକରି ଶ୍ରଦ୍ଧାଳୁମାନଙ୍କ ଲାଗି ପିଇବାର ପାନୀର ବ୍ୟବସ୍ଥା, ପର୍ବତାରୋହୀମାନଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା, ଅଠିପହର ବିଜୁଳି ସେବା, ଟ୍ରାଫିକ୍ ବ୍ୟବସ୍ଥା ବାବଦେ ଆଲୋଚନା କରାଯାଇଥିଲା। ମେଲା ପରିସରକେ ଇଥର ପୂରା ପ୍ଲାଷ୍ଟିକ୍ ମୁକ୍ତ କରବାର ଲାଗି ନିଷ୍ପଭି ନିଆଯାଇଛି ବୋଲି ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ କହିଛନ୍। ନୂଆପଡ଼ା ଜିଲ୍ଲା ନ ଅପ୍ରବଳ ଖରା ଲାଗି ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଗାଁନୁ ସହର ତକ୍ ସବୁଆଡ଼େ ଦିନର 10 ବଜେନୁ ରାସ୍ତାଘାଟ ଶୂନ୍ଶାନ ହୋଇଯାଉଛି। ଦ୍ୱିପହର 11 ବଜେନୁ 3 ବଜେ ତକ୍ ପ୍ରଶାସନର ମାର୍ଗଦର୍ଶିକା ଅନୁସାରେ ଶ୍ରମିକମାନେ କାମ ନାହିଁ କରୁଥିବା ଦେଖିବାର୍କେ ମିଳିଛି। ଜିଲ୍ଲାନ ଆଜି ତାପମାତ୍ରା 40 ଡିଗ୍ରୀନୁ ଅତ୍କା ରହିଛି। ଖାସକରି ଗୃହପାଳିତ ପଶୁପକ୍ଷୀମାନଙ୍କ ଲାଗି ପିଇବାର ପାଇନ୍ ସମସ୍ୟା ଦେଖାଦେଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବୌଦ୍ଧନ ରାଜ୍ୟର ସବୁନୁ ଅତ୍କା ତାତି 44.3 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେନ୍ତା 10 ସହନ 43 ଡିଗ୍ରୀନୁ ଅତ୍କା ତାତି ରେକର୍ଡ କରାଯାଇଥିଲା ବେଳେ 32 ସହନ 40 ଡିଗ୍ରୀନୁ ଅତ୍କା ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟରେ ଆଇବା 21 ତାରିଖ ତକ୍ ଗ୍ରୀଷ୍ମ ଲହରୀ ଜାରି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଆଜି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାନ ତାତି 43.8, ଟିଟିଲାଗଡ଼ନ 43.5, ଭବାନୀପାଟନା ଆର୍ ନୂଆପଡ଼ାନ 43, ସମ୍ବଲପୁର ଆର୍ ସୁନ୍ଦରଗଡ଼ନ 42.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। শেষে মুখিয়া খবর ফের ঘে 2024 লোকসভা নির্বাচন পহলা খেপে 21টা রাজ্য ও কেন্দ্রশাসিত এলাকার 102টা আসন লাগি আইজ হয়েছে ভোট। রাইজে পহলা খেপ নির্বাচন লাগি বিধিবদ্ধ বিজ্ঞপ্তি জারি হবার উত্তর মূল হয়েছে নামাঙ্কন পত্র দাখল প্রক্রিয়া। ঝারসুগুড়া জেলা লখনপুর ব্লকর সর্ধা পাখে মহানদী থি ডঙ্গা বুড়িকি দুই ছনকর জীবন যাইথিবার বেলে 7 জন নিখোঁজ আও রাইজে গ্রীষ্ম প্রবাহ জারি। বৌদ্ধন রেকর্ড করা যাইছে রাজ্যর সবুনু জহতাতি 44.3 ডিগ্রি সেলসিয়াস। রাজ্যের 32টা জাগানো তাপমাত্রা 40 ডিগ্রি উপরে। আজির আঞ্চলিক খবর ইনো শেষ হলা। জুহার।